ଚିତ୍ର ଉଣେଇଶ ଥୋମାର ବିଶ୍ୱାସ। ଯୀଶୁ ମଲାଠାନୁ ଉଠିଲା ପଛେ ତାଙ୍କର ବନ୍ଧୁ ବାନ୍ଧବ ସବୁ ଦେଖିଲେ, କଥା ହେଲେ ଆର୍ ତାଙ୍କର ସଙ୍ଗେ ଖାଇଲେ। ତାଙ୍କର ଚେଲା ଆର୍ ବନ୍ଧୁ ବାନ୍ଧବ ଭିତରୁ ଥୋମା ବୋଲି କରି ଗୋଟେ ଚେଲା ବିଶ୍ୱାସ ନାଇଁ କରି ଯେ ଯୀଶୁ ବଞ୍ଚିଛନ୍। ସେ କହିଲା, ଯେତେବେଳେ ପତେ ମୁଇଁ ତାଙ୍କର କଣ୍ଟା ମାରିଲା ଘା କେ ନେଇ ଦେଖିଛେ କି ନେଇ ଛୁଇଁଛେ, ସେତକି ବେଳେ ପତେ ମୁଇଁ ବିଶ୍ୱାସ ନେଇ କରେ। ତାର ପଛେ ଯୀଶୁ ଗୋଟେ ତାଲା ପଡିଥିବା ବାରଦୁଆର ବାଟନୁ ସମୀ କରି ଥୋମାକେ ଦେଖେଇ ହେଲେ। ଥୋମାର ସନ୍ଦେହ ଦୂର ହେଇଗଲା। ସେ ଯୀଶୁ ଆଗେ ପଟା ପଡ଼ିଲେ ଆର୍ କହିଲେ, ମୋର ପ୍ରଭୁ ମୋର ମହାପ୍ରଭୁ। ଯୀଶୁ କହିଲେ, ଯେନ୍ ମନେ କି ମୋକେ ନେଇ ଦେଖି କରି ବିଶ୍ୱାସ କରସନ୍ ସେମାନେ ଧ୍ୟାନ।